नमो भगवते वासुदेवाय, श्रीमद्भागवतम तृतीय स्कंध चौदह अध्याय श्लोक 48। विहास्यति स वै महाभगवतो महात्मा, स वै महाभगवतो महात्मा, महानुभावो महतां महिष्टः, महानुभावो महतां महिष्टः, प्रबुद्धभक्त्या हि अनुभावितासै, प्रबुद्धभक्त्या हि अनुभावितासै, निवेश्य वैकुण्ठम् इमं विहास्यति, निवेश्य वैकुण्ठम् इमं विहास्यति।
स वै महाभगवतो महात्मा,
महानुभावो महतां महिष्टः,
प्रबुद्धभक्त्या हि अनुभावितासै, निवेश्य
वैकुण्ठम् इमं विहास्यति।
स वै महाभगवतो महात्मा,
स वै महाभगवतो महात्मा,
महान् भावो महतं महिष्ठः,
महान् भावो महतं महिष्ठः,
प्रबुद्धभक्त्या हि अनुभावितासै,
प्रबुद्धभक्त्या हि अनुभावितासै,
निवेश्य वैकुण्ठम् इमं विहास्यति,
निवेश्य वैकुण्ठम् इमं विहास्यति। स वै महाभगवतो महात्मा,
महान्
भावो महतां महिष्ठः,
प्रबुद्धभक्त्या
हि अनुभावितासै, निवेश्य वैकुण्ठम् इमं विहास्यति। से वही निश्चिंत भावे महाभागवत महाभागवत अति उन्नत भक्त महात्मा महात्मा महान भव महाप्रभाव महता महात्मा मनक मध्यरे महिष्ट अतिशय महान प्रभुत भल भाव परिपक्व भक्त्या भक्तिरे ई निश्चिंत भावे अनुभावित अनुभाव स्थितिरे रहित हेतु आशय चित्तरे व मनरे निवेश धारण करी वैकुंठम चिदाकाशरे एवं ए भौतिक जगत विहास्यति परित्याग करिवे। शुक्रण भाग से बा तुम्हार पौत्र महाभगत प्रहलाद महात्मा महानुभव और महत व्यक्ति मान मध्य अतिशय महत हे संवर्धित भक्ति संशोधित चित्तरे भगवान हरि को संस्थापन पूर्वक देहाभिमान परित्याग करी परब्रह्म वैकुंठ लोक प्रवेश करिवे। कह भक्ति योग मार्ग में दिव्य उन्नतिर तीनोटी स्तर अच्छी सेगुड़ को पारिभाषिक शब्द से स्थायी भाव अनुभाव और महाभाव भी कह जाए। अविच्छिन्न भगवत प्रेम को स्थायी भाव कह जाए एवं जिते बड़े यह एक निर्दिष्ट दिव्य रस से संबंधित हो अनुष्ठान करा जाए सेते बड़े यह अनुभाव कह जाए किंतु महाभाव स्तर केवल भगवान लाधिनी शक्ति देखा जाए एथु जना जाउछि दीतिंकर पौत्र प्रहलाद महाराज बराबर भगवान और भगवान लीला को ध्यान करिवे। जेहेतु से बराबर ध्यान रहिवे तेणु तांकर जड़ शरीर त्याग कला परे से खूब सहजरे वैकुंठ लोक गमन करिवे। भगवान दिव्य नाम कीर्तन और श्रवण रे ए प्रकार ध्यान अधिक सहजरे और सुगम भावे करा जाय पारे। ए कलयुगरे भगवान नाम कीर्तन विशेष भावे अनुमोदित होइछि। सर्वप्रथमे मंदिर मुख्य पार प्रताप प्रभु पार्वतन मोर प्रणति निवेदन करी आम भागवतम तृतीय स्कंद 14 अध्याय श्लोक 48 उपर आलोचना करवा। तेणु जदिओ दीदी असमय कश्यप सहित संग करते फल दुईज असुर पुत्र जात हे किंतु जो पौत्र हे जेकि हिरण्यकशिपुर पुत्र हे प्रहलाद पौत्र से बहुत बड़ महान सवई महाभागवत महात्मा से महाभागवत स्तर प्राप्त हे। तेणु ये महाभागवत जो रही भागवत वर्णना कर महाभागवत किए जो भागवत एकादश स्कंद द्वितीय अध्याय प्रश्न पचारछन्ति राजा निमी नवजगेन्द्र को नवजगेन्द्र से कथा कही भक्तिर विभिन्न स्तर रही कनिष्ठ स्तर मध्यम स्तर एवं उत्तम स्तर आम जो भक्ति आरंभ करुचे आम त्रिगुण भीतर रहीकि भक्ति करुचे सत्व रज तम ये त्रिगुण अनुसार आम भक्ति करुचे आम त्रिगुण रु ऊर्धक जाए त्रिगुण भीतर रहीचे किंतु आम भक्ति करुचे से भक्ति को कह प्राकृत भक्ति बोली कहुचे प्राकृत प्रकृत प्राकृत स्तर में आम अच्छे तेणु ये स्तर रही तीन गुण व्यक्ति रही आम भगवान भजन करुचे से कह सब सब प्राकृत भक्त अर्चाम हरए पूजांग सदे हरते न तद्भक्ति चान्यसु सभक्त प्राकृत स्मृत बिगिनिंग स्टेज आरंभ प्रारंभिक स्तर रे जन भक्ति करुच्छी माने भक्ति से प्रकृत भक्ति से प्राप्त ही नहांती भक्ति ये प्राकृत स्तर नुह भक्ति हूँ अप्राकृत स्तर प्रभुपाद महाराज उदाहरण देखते आंबर उदाहरण देखते बर्तमान आंबर सीजन चलती बर्तमान आंब बौल धरी टिकेटी बढ़ला आग किसी दिन गले पचीज कितु कंचा आंब पचला आंब भितर जो भाव तफा से भाव कनिष्ठ भक्त एवं उत्तम भक्त भितर तफात रही कनिष्ठ भक्त मत भक्ति करुच्चु से कंचा आंब सहित तुलना कर तेणु आम से प्राकृत स्तर ऊर्धक जाईना भक्ति कौट आरंभ हम ना भक्ति जो त्रिगुण ऊर्धक जन जीवे से प्रकृत भक्ति आरंभ हम भगवद गीता अष्टादश अध्याय भगवान अर्जुन को सकता कही ब्रह्मभूत प्रसन्नात्मा न शोचति न कांक्षति समाज सर्वेश भूतेषु मद्भक्ति लभते परा आम समस्त जीवभूत स्तर अच्छे त्रिगुण भितर रही किंतु जड़े जो भगवान भजन करते त्रिगुण रु ऊर्धक जाऊँ अतिक्रम कर प्रश्नटी पचारे ଅର୍ଜୁନ ପଚାରିଛନ୍ତି ଭଗବତ ଗୀତା ଚଉଦ ଅଧ୍ୟାୟରେ, କେମିତି ଜଣେ କେହି ଲିଙ୍ଗେଇ ତ୍ରିଗୁଣା ନେତାନ୍ ଅଚ୍ୟୁତ ଭଗବତି ପ୍ରଭୁ, କିମାଚାର କଥାନ୍ତ ହେଇଥାନ୍ ତ୍ରିଗୁଣା ନତି ବର୍ତ୍ତତେ, ତ୍ରିଗୁଣକୁ କେମିତି ଜଣେ ପାର ହୋଇପାରିବ? ତେଣୁ ସେ ପ୍ରଶ୍ନର ଉତ୍ତରରେ ଭଗବାନ କହିଥିଲେ ଯେ ମାଂଚ ଯୋଗ ବ୍ୟଭିଚାରଣ ଭକ୍ତି ଯୋଗେନ ସେବତେ ସଗୁଣାନ ସମତି ଦେଇଥାନ୍ ବ୍ରହ୍ମ ଭୂୟାୟ କଳ୍ପତେ। ଯେଉଁମାନେ ମାଂଚ ଯୋଗ ବ୍ୟଭିଚାରଣ ଅନ୍ୟ କାହାର ଆଶ୍ରୟ ନ ନେଇ କେବଳ ଭଗବାନଙ୍କର ଆଶ୍ରୟରେ ଭଗବାନଙ୍କର ଭଜନ କରନ୍ତି, ଭକ୍ତି ଯୋଗେନ ସେମତେ ସେମାନେ ସଗୁଣାନ ସମତି ଦେଇଥାନ୍ ସେ ଏଇ ତ୍ରିଗୁଣରୁ ଉର୍ଦ୍ଧ୍ୱକୁ ସେମାନେ ଯାଇପାରିବେ, ସେମାନଙ୍କୁ ବ୍ରହ୍ମଭୂତ ସ୍ତର ବୋଲି କୁହାଯିବ, ସେମାନେ ବ୍ରହ୍ମଭୂତ ସ୍ତରକୁ ଯାଇଛନ୍ତି ବୋଲି କୁହାଯିବ। ବ୍ରହ୍ମଭୂତ ସ୍ତରର କେମିତି ଲକ୍ଷଣ ନା ନ ଶୋଷତି ନ କାଂକ୍ଷତି, ବ୍ରହ୍ମଭୂତ ପ୍ରସନ୍ନ ଆତ୍ମା, ସେମାନେ ସବୁବେଳେ ପ୍ରସନ୍ନ ଆତ୍ମା ରହିଥିବେ, ପ୍ରସନ୍ନ ଅବସ୍ଥାରେ ଥିବେ, ପ୍ରସନ୍ନ ଚିତ୍ତରେ ଥିବେ, କୌଣସି ପରିସ୍ଥିତି ସେମାନେ ଦୁଃଖିତ ହେବେ ନାହିଁ, ପ୍ରସନ୍ନ ଅବସ୍ଥାରେ ସବୁବେଳେ ଥିବେ। ଏବଂ ନ ଶୋଷତି ନ କାଂକ୍ଷତି, ଯେଉଁମାନେ ତ୍ରିଗୁଣ ଭିତରେ ରହିଛନ୍ତି ତାଙ୍କର ଲକ୍ଷଣ ହେଉଛି ସେମାନେ ସବୁବେଳେ ସୂଚନା ଏବଂ ଆକାଂକ୍ଷା ଭିତରେ ଥାଆନ୍ତି। ସୂଚନା କ'ଣ ପାଇଁ ନା, ଯଦି ଆମର ଗୋଟେ ମୂଲ୍ୟବାନ ଜିନିଷ ଅଛି ହଜିଗଲା ସେଥିପାଇଁ ଆମେ ସୂଚନା କରୁଛେ, ଏବଂ ଗୋଟେ ମୂଲ୍ୟବାନ ବସ୍ତୁ ପାଇଁ ଆମେ ଆକାଂକ୍ଷା କରୁଛେ। ଏଇ ସୂଚନା ଆକାଂକ୍ଷା ସ୍ତରରେ ଆମେ ଅଛେ, ପ୍ରାକୃତ ସ୍ତର ଏ ତ୍ରିଗୁଣ ଭିତରେ ଯେଉଁମାନେ ଅଛନ୍ତି ତାଙ୍କର ଲକ୍ଷଣ ହେଉଛି ଏଇଟା। କିନ୍ତୁ ଯେଉଁମାନେ ତ୍ରିଗୁଣରୁ ଉର୍ଦ୍ଧ୍ୱକୁ ଗଲେଣି ସେମାନେ ସବୁବେଳେ ପ୍ରସନ୍ନ ଚିତ୍ତରେ ଥାଆନ୍ତି ଏବଂ ତାଙ୍କର ସୂଚନା ଏବଂ ଆକାଂକ୍ଷା ନଥାଏ। ଏବଂ ଆଉ ଗୋଟିଏ ତାଙ୍କର ଲକ୍ଷଣ ହେଉଛି ସମସ୍ତ ସର୍ବେଶୁ ଭୂତେଷୁ, ସର୍ବେଶୁ ଭୂତେଷୁ ଯେତେ ଜୀବ ଅଛନ୍ତି ସମସ୍ତଙ୍କ ପ୍ରତି ସେମାନେ ସମାନ ବ୍ୟବହାର କରନ୍ତି, ସମସ୍ତ ସର୍ବେଶୁ ଭୂତେଷୁ। ଏ କଥା ଯେତେବେଳେ ଅର୍ଜୁନ ଭଗବତ ଷଷ୍ଠ ଅଧ୍ୟାୟରେ ଭଗବାନ କହିଥିଲେ ସମଂ ପଶ୍ୟତ ଯେଉଁ ଅର୍ଜୁନ ସୁଖଂ ବା ଯଦି ବା ଦୁଃଖଂ ସହଯୋଗୀ ପରମ ମତ, ଷଷ୍ଠ ଅଧ୍ୟାୟରେ କହିଥିଲେ ଜଣେ ଯେତେବେଳେ ଧ୍ୟାନ କରୁଛନ୍ତି ସେମାନେ ଏହି ସ୍ତରକୁ ଆସିବେ, ସମସ୍ତ ସର୍ବେଶୁ ଭୂତେଷୁ। ଅର୍ଜୁନ ବୁଝିପାରିଲେ ନାହିଁ, ଅର୍ଜୁନ କହିଲେ ପ୍ରଭୁ ଯୋଏମ୍ ଯୋଗ ଦୟାପ୍ରପ୍ତ ସାମ୍ୟନ ମଧୁସୂଦନ ଏତେ ହମ୍ ନ ପଶ୍ୟାମି ଚଞ୍ଚଳସ୍ଥା ସ୍ଥିତି ସ୍ଥିରମ୍। ଆପଣ ପ୍ରଭୁ ଯେଉଁ ସାମ୍ୟ କଥା କହୁଛନ୍ତି ଏଇଟାକୁ ମୁଁ ତ ଦେଖିପାରୁନାହିଁ, ମୋର ମନ ଅତି ଚଞ୍ଚଳ। ତେଣୁ ଜଣେ ସେ ସ୍ତରକୁ ଯାଇପାରିବେ, ସମସ୍ତ ସର୍ବେଶୁ ଭୂତେଷୁ, ସମସ୍ତଙ୍କ ପ୍ରତି ସମାନ ଆଚରଣ କରିପାରିବେ ସେମାନେ। ତେଣୁ ଏ ବ୍ରହ୍ମପୁତ ସ୍ତରର ଅବସ୍ଥା ହେଉଛି ଏଇଟା, ସମାଜ ସର୍ବେଶୁ ଭୂତେଷୁ, ଏହି ସ୍ତର ହେଉଛି ଭକ୍ତିର ପ୍ଲାଟଫର୍ମ। ଗୋପାଳ ମହାରାଜ କହନ୍ତି ଏ ସ୍ତର ହେଉଛି ଭକ୍ତିର ପ୍ଲାଟଫର୍ମ, ମଦଭକ୍ତିଂ ଲଭତେ ପରା, ଏହି ସ୍ତର ହେଉଛି ଭକ୍ତି ଆରମ୍ଭ ହେଉଛି, ଏହି ସ୍ତରରୁ ଭକ୍ତି ଆରମ୍ଭ ହେଉଛି ବ୍ରହ୍ମଭୂତ ସ୍ତରରୁ। କିନ୍ତୁ ଆମେ ସେ ସ୍ତରକୁ ଯେଉଁମାନେ ଯାଇନାହାନ୍ତି, ଆମେ ପ୍ରାକୃତ ସ୍ତରରେ ଅଛେ, ସେମାନଙ୍କର ସେମାନେ ହେଉଛନ୍ତି କନିଷ୍ଠ ଭକ୍ତ। ସେମାନଙ୍କର ଲକ୍ଷଣ ହେଉଛି କ'ଣ ନା, ଅର୍ଚ୍ଚା ମେବ ହରେ, ଅର୍ଚ୍ଚା ଆରାଧନା କରୁଛନ୍ତି ହରିଙ୍କର, ଅର୍ଚ୍ଚା ବିଗ୍ରହ ପୂଜା କରୁଛନ୍ତି, ଅର୍ଚ୍ଚା ମେବ ହରେ, ପୂଜାଙ୍କ ଶ୍ରଦ୍ଧେୟ ଶ୍ରଦ୍ଧାର ସହିତ ଭଗବାନଙ୍କୁ ପୂଜା କରୁଛନ୍ତି, ଆରାଧନା କରୁଛନ୍ତି, ଅର୍ଚ୍ଚା ବିଗ୍ରହ ଅର୍ଚ୍ଚନା କରୁଛନ୍ତି। କିନ୍ତୁ ତାଙ୍କର ଅନ୍ୟ କୌଣସି ଜ୍ଞାନ ଆସିନାହିଁ, ନ ତତ୍ ଭକ୍ତେଷୁ ଚାନ୍ୟେଷୁ, ଅନ୍ୟ ଭକ୍ତମାନଙ୍କ ପ୍ରତି ତାଙ୍କର କେମିତି ବ୍ୟବହାର କରିବେ ସେ ଜାଣିନାହାନ୍ତି, ବା ଶାସ୍ତ୍ର ସାଧୁ ଶାସ୍ତ୍ର ଏସବୁ ବିଷୟରେ ସେମାନଙ୍କର ଜ୍ଞାନ ନାହିଁ। କୋମଳ ଶ୍ରଦ୍ଧା ଚୈତନ୍ୟ ବର୍ଣ୍ଣନା କରାଯାଇଛି, କୋମଳ ଶ୍ରଦ୍ଧା ବିଶ୍ୱାସ ଯେଉଁ ରହିଛି ଭଗବାନ ପ୍ରତି ବିଶ୍ୱାସ ରହିଛି, କୋମଳ ବିଶ୍ୱାସ। ଯଦି ଗୋଟେ ନାସ୍ତିକ ସହିତ ସଙ୍ଗ କରିଯିବେ ତାହେଲେ ସେ ବିଶ୍ୱାସ ତାଙ୍କର ନଷ୍ଟ ହୋଇଯିବ। ଇଏ ହେଉଛି ପ୍ରାକୃତ ସ୍ତର, ସବ୍ ପ୍ରାକୃତ, ଇଏ ହେଉଛି କନିଷ୍ଠ ଭକ୍ତ। କିନ୍ତୁ ଜଣେ ଯେତେବେଳେ ଭକ୍ତି ମାର୍ଗରେ ଅଗ୍ରସର ହେଉଛନ୍ତି ସେତେବେଳେ ସେ ମଧ୍ୟମ ସ୍ତରକୁ ଆସିବେ। ମଧ୍ୟମ ସ୍ତରର ଲକ୍ଷଣ କ'ଣ ନା, ଈଶ୍ୱରେ ତଦିନେଷୁ ବାଳିଷୁ ବିଶ୍ୱସୂଚ ପ୍ରେମ ମୈତ୍ରୀ କୃପପକ୍ଷା ଯାହା କରୋତି ସ ମଧ୍ୟମ। ସେ ଚାରୋଟି ପ୍ରକାର ଚାରି ପ୍ରକାର ବ୍ୟବହାର କରିବେ ସେମାନେ ମଧ୍ୟମ ଭକ୍ତ, ଭଗବାନ ଈଶ୍ୱରଙ୍କ ପ୍ରତି ପ୍ରେମ କରିବେ, ତଦ୍ ଅଧୀନେଷୁ ତାଙ୍କର ଭକ୍ତମାନଙ୍କ ପ୍ରତି ମୈତ୍ରୀ ବା ବନ୍ଧୁତା ସ୍ଥାପନ କରିବେ, ଏବଂ ଈଶ୍ୱରେ ତଦ୍ଦିନେଷୁ ବାଳିଷୁ, ଯେଉଁମାନେ ସରଳ ବ୍ୟକ୍ତି ତାଙ୍କ ପ୍ରତି କୃପା ପ୍ରଦର୍ଶନ କରିବେ କୃପା, ଏବଂ ଦ୍ୱିଷତ୍ସୁ ଯେଉଁମାନେ ଈର୍ଷାଳୁ ବ୍ୟକ୍ତି ତାଙ୍କୁ ତ୍ୟାଗ କରିଦେବେ, ତାଙ୍କୁ ପ୍ରେମ ମୈତ୍ରୀ କୃପା ଉପେକ୍ଷା ଉପେକ୍ଷା ତାଙ୍କୁ କରିଦେବେ, ପ୍ରେମ ମୈତ୍ରୀ କୃପକ୍ଷା। ତେଣୁ ଏହି ଚାରି ପ୍ରକାର ବ୍ୟବହାର ଯେଉଁମାନେ କରନ୍ତି ବୁଝିବାକୁ ପଡ଼ିବ, ସେମାନେ ମଧ୍ୟମ ସ୍ତରର ଭକ୍ତ। ଚୈତନ୍ୟ ଚରିତାମୃତ ବର୍ଣ୍ଣନା କରାଯାଇଛି, ସେହି ଭକ୍ତଙ୍କର ଲକ୍ଷଣ ହେଉଛି ସେମାନଙ୍କର ଦୃଢ଼ ଶ୍ରଦ୍ଧା, ତାଙ୍କର ଦୃଢ଼ ଶ୍ରଦ୍ଧା ରହିଛି, କୌଣସି ପରିସ୍ଥିତିରେ ସେ ଶ୍ରଦ୍ଧାକୁ ବଦଳି ଦିଆଯାଇପାରିବ ନାହିଁ। ଯେଭଳି ଆମର ଥିଲା ଶ୍ରଦ୍ଧା, ଦୃଢ଼ ଶ୍ରଦ୍ଧା ଥିଲା ଯେଉଁ ଭଗବାନ ପାଖକୁ ଯାଇଥିଲେ ସାକ୍ଷୀ ଗୋପୀନାଥ, ଦୁଇ ଜଣ ବିପ୍ର ଯାଇଥିଲେ ବୃନ୍ଦାବନ। ଆପଣମାନେ ଜାଣନ୍ତି ଏଇ ସାକ୍ଷୀ ଗୋପୀନାଥ ଦେଶର ଆମେ ସମସ୍ତେ ରହିଛେ, ତଥାପି ଲୋକ ବୁଝିପାରୁନାହାନ୍ତି, ସେମାନେ କହୁଛନ୍ତି ଏସବୁ କଳ୍ପନା ହୋଇଛି। ସାକ୍ଷୀ ଗୋପୀନାଥ ଯାଇଥିଲେ ଦୁଇ ଜଣ ବିପ୍ର, ବଡ଼ ବିପ୍ର ଓ ସାନ ବିପ୍ର, ସାନ ବିପ୍ର ବହୁତ ତାଙ୍କୁ ସେବା କରିଥିଲେ ବଡ଼ ବିପ୍ରଙ୍କର। ତେଣୁ ଗୋଟେ ଥର ସେ ସାକ୍ଷୀ ଗୋପୀନାଥ ମନ୍ଦିରକୁ, ସେତେବେଳେ ତାଙ୍କ ସାକ୍ଷୀ ଗୋପୀନାଥ ନାମ ହେଇନଥିଲା, ବୃନ୍ଦାବନରେ ଗୋପୀନାଥ ମନ୍ଦିରରେ ସେ ବସି କଥା ହେଉଥିଲା ବେଳେ କହିଲେ ତୁମେ ମୋର ବହୁତ ସେବା କଲ, ତେଣୁ ମୁଁ ତ ମୋର କନ୍ୟାକୁ ଯାଇ ପ୍ରଦାନ କରିବି। ତେଣୁ ସାନ ବିପ୍ର ଜଣ କହିଲେ, କହିଲେ ଆପଣ ବହୁତ ଧନୀ ପରିବାରର, ଆପଣ ଉଚ୍ଚ କୂଳର ବ୍ରାହ୍ମଣ, ମୁଁ ଟିକେ ନୀଚ କୂଳର ବ୍ରାହ୍ମଣ ଏବଂ ମୁଁ ଦରିଦ୍ର ଅଛି, ତେଣୁ ମୋତେ କେମିତି ଆପଣ କନ୍ୟା ପ୍ରଦାନ କରିବେ, ଆପଣଙ୍କ ଘରେ ଅନ୍ୟମାନେ ବିରୋଧ କରିବେ ନା, ମୁଁ ତ ଚାହୁଁଛି ମୋର କନ୍ୟାକୁ ଦେବି, କିଏ ବିରୋଧ କରିବ ନା। ରୁକ୍ମିଣୀ ବିରୋଧ କରିଥିଲେ ଯେତେବେଳେ ଭୀଷ୍ମକ ତାଙ୍କର କନ୍ୟା ରୁକ୍ମିଣୀକୁ ଦେବା ପାଇଁ ଚାହୁଁଥିଲେ ଭଗବାନଙ୍କୁ, ସେତେବେଳେ ସେ ବିରୋଧ କରିଥିଲେ, ବହୁତ ଅସୁବିଧା ହେଇଥିଲା ନା, ନା ନା ମୁଁ ମୋର କନ୍ୟାକୁ ତୁମକୁ ବିବାହ କରିବି ଦେବି ନା, ପ୍ରତିଜ୍ଞା କରୁଛନ୍ତି ନା, ଏ ଗୋପୀନାଥ ସାକ୍ଷୀ ରହିଲେ। ତେଣୁ ଯେତେବେଳେ ଫେରିଲେ ସେତେବେଳେ ସେ ବଡ଼ ବିପ୍ରଙ୍କର ପୁଅ ଏବଂ ତାଙ୍କ ସ୍ତ୍ରୀ ଏମାନେ ଯେତେବେଳେ ଶୁଣିଲେ ଏ କଥା, ଏମାନେ କହିଲେ ସେଇଟାକୁ ଗୋଟେ ଦେବା, ମୂର୍ଖଟା ନିଜ କୂଳର ରାହଣ, ଆମେ ଆମ କନ୍ୟାକୁ ତାଙ୍କୁ ଦେବା ପ୍ରଦାନ କରିବେ ନା, କେବଳ ଦେବାନି। ବଡ଼ ବିପ୍ର ତାଙ୍କର ଶ୍ରଦ୍ଧା କୋମଳ ଶ୍ରଦ୍ଧା, ତେଣୁ ସେ କହିଲେ ମୁଁ ଭଗବାନ ପାଖରେ ଶପଥ କଲି, ଅସୁବିଧା ହେବ, ଶପଥ ଭଙ୍ଗ ହେଇଯିବ ନା, କିଏ ଦେଖୁଛି ଯେ ତମେ ଶପଥ କରିଛ ବୋଲି। କିନ୍ତୁ ସାନ ବିପ୍ରର ଶ୍ରଦ୍ଧା, ଦୃଢ଼ ଶ୍ରଦ୍ଧା, ସେ ଆସି କହିଲେ, ବଡ଼ ବିପ୍ର କହିଲେ, କହିଲେ ଆପଣ ପ୍ରତିଜ୍ଞା କରିଥିଲେ କନ୍ୟାକୁ ପ୍ରଦାନ କରିବେ ବୋଲି, ଆଉ ଦେଉନାହାନ୍ତି, ତେଣୁ ତାଙ୍କର ପୁଅ ଆସି ଗୋଡ଼େଇବା ପାଇଁ ବସିଲା, ବାଡ଼େଇବା ପାଇଁ ବସିଲା। ତେଣୁ ସିଏ ଯେତେବେଳେ ପଞ୍ଚାୟତକୁ ଗଲେ ସାନ ବିପ୍ର ଜଣଙ୍କ, ସେତେବେଳେ ପଞ୍ଚାୟତ ପଚାରିଲା ଯେ କିଏ ସାକ୍ଷୀ ଅଛନ୍ତି ସେ ଶପଥ କରିଥିଲେ ବୋଲି, ନା ସେଇ ଗୋପାଳ ସାକ୍ଷୀ ଅଛନ୍ତି, ଗୋପୀନାଥ ସାକ୍ଷୀ ଅଛନ୍ତି, ସାକ୍ଷୀ ଗୋପୀନାଥ ନା, ସେ ପ୍ରମାଣ ଦେଇପାରିବେ ନା, କାହିଁକି ଦେଇ ନପାରିବେ, ଦୃଢ଼ ଶ୍ରଦ୍ଧା ତାଙ୍କର ନିଶ୍ଚିନ୍ତ ଭାବରେ ଦେଇପାରିବେ। ତେଣୁ ସେ ଗଲେ, ପୁଣି ବୃନ୍ଦାବନକୁ ଗଲେ, ଦାକ୍ଷିଣାତ୍ୟ ବିଦ୍ୟାନଗରରୁ ସେ ଗଲେ ବୃନ୍ଦାବନ, ଏବଂ ସେଠି ଯାଇ ଭଗବାନ କହିଲେ, ଦୃଢ଼ ଶ୍ରଦ୍ଧା ଭଗବାନ ପ୍ରତି ରହିଛି, କହିଲେ ପ୍ରଭୁ ଆପଣ ଚାଲନ୍ତୁ ନା କୁଆଡ଼େ ନା, ଆମର ଗାଁକୁ ଯିବେ, ସେଠି ସାକ୍ଷୀ ଦେବେ ନା, ପ୍ରତିମା କ'ଣ ଚାଲିପାରିବ। ତେଣୁ ସାନ ବିପ୍ରର ଶ୍ରଦ୍ଧା, ଦୃଢ଼ ଶ୍ରଦ୍ଧା, ସେ କହିଲା ପ୍ରଭୁ ପ୍ରତିମା ନୁହେଁ ତୁମେ ସାକ୍ଷାତ ବ୍ରଜେନ୍ଦ୍ର ନନ୍ଦନ, ବିପ୍ର ଲାଗି କର ତୁମେ ଅକାର୍ଯ୍ୟକରଣ, ଆପଣ ଯଦି ପ୍ରତିମା ଚାଲିପାରିବେ ନାହିଁ ତେଣୁ କଥା କେମିତି କହୁଛନ୍ତି, ଭଗବାନ କଥା କହିଲେ ତାଙ୍କ ସହିତ, ତେଣୁ ଏ ଦୃଢ଼ ଶ୍ରଦ୍ଧାର କଥା। ତେଣୁ ଭଗବାନ ଆସିଲେ ସାକ୍ଷୀ ଦେବା ପାଇଁ ଆସିଲେ, ତେଣୁ ଭଗବାନ କଣ୍ଡିସନ କଲେ, କହିଲେ ମୁଁ ଯିବି ଗୋଟିଏ ସର୍ତ୍ତରେ ନା, କ'ଣ ପ୍ରଭୁ ନା, ପ୍ରତିଦିନ ତୁମେ 250 ଲେଖା ଚାଉଳ ମୋତେ ଭୋଗ ଲଗେଇବ, ଅନ୍ନ ଭୋଗ ଲଗେଇବ ନା, ଠିକ୍ ଅଛି। ତେଣୁ ଆସିଲେ, ଆଉ ବିପ୍ର ଜଣ ପଚାରିଲେ ମୁଁ କେମିତି ଜାଣିବି ଆପଣ ଆସୁଛନ୍ତି ବୋଲି, ନା ମୋର ନୂପୁରର ନୁନୁ ଶବ୍ଦ ଶୁଭିବ ତୁମକୁ। ତେଣୁ ବାଟରେ ଆସିଲେ, ଆସି ଯେତେବେଳେ ଗ୍ରାମ ପାଖ ହେଇଗଲା, ନଦୀ ବାଲିରେ ଭଗବାନଙ୍କର ନୁନୁ ଶବ୍ଦ ଆଉ ଶୁଭିଲା ନାହିଁ, ତେଣୁ ବିପ୍ର ଜଣଙ୍କ ପଶୁକୁ ଲକ୍ଷ୍ୟ କରିଦେଲେ, ଲକ୍ଷ୍ୟ ଦେଖିଦେଲେ, ଭଗବାନ ସେଇଠି ରହିଗଲେ। ତେଣୁ ଗ୍ରାମବାସୀମାନେ ଆସିଲେ ଏବଂ ଦେଖିଲେ ଭଗବାନ ଆସିଛନ୍ତି, ସାକ୍ଷୀ ଉପାନ, ତାଙ୍କ ନାଁ ହେଲା ସାକ୍ଷୀକୁ ପିନା। ତେଣୁ ସେ ତାଙ୍କର କନ୍ୟାଙ୍କୁ ବିବାହ କଲେ, କିନ୍ତୁ ସେଇ ଯେଉଁ ଗୋପୀନାଥ ସେଠି ଥିଲେ, ସେଠି ଗୋଟେ ମନ୍ଦିର ହୋଇଥିଲା, ସେଇଠି ଗୋପୀନାଥ ପୂଜିତ ହେଉଥିଲେ, ଜଣେ ଧନୀ ବ୍ୟକ୍ତି ସେଠି ଗୋଟେ ମନ୍ଦିର ନିର୍ମାଣ କରିଥିଲେ। ଯେତେବେଳେ ଆମର ଓଡ଼ିଶାର ରାଜା ଯାଇଥିଲେ ଦାକ୍ଷିଣାତ୍ୟ ବିଜୟ କରିବା ପାଇଁ, ସେହି ସମୟରେ ତାଙ୍କୁ ଆଣିଥିଲେ, ଆଣିକରି ପୁରୀରେ ରଖିଲେ। ଜଗନ୍ନାଥ ଆମର ଯେଉଁଠି ରହିଛନ୍ତି ସାକ୍ଷୀ ଗୋପୀନାଥ, ସେଇଠି ରଖିଥିଲେ ପୁରୀରେ ଜଗନ୍ନାଥ ମନ୍ଦିରରେ। କିନ୍ତୁ ଆମର ଶ୍ରୀଶ୍ରୀମନ୍ତ ଗୌରବନ୍ଦ ସ୍ୱାମୀ ମହାରାଜ କହନ୍ତି ସେଇଠି ନା ଜଗନ୍ନାଥଙ୍କ ସହିତ ତାଙ୍କର ପ୍ରେମ କଳହ ଆରମ୍ଭ ହେଲା। ଭଗବାନ ଜଗନ୍ନାଥ ସେ କ'ଣ 60 କୋଟି ପୋକ ଖାଇବେ, କିନ୍ତୁ ଇଏ ଚୋରି, ପ୍ରସିଦ୍ଧ ଚୋର, ଇଏ ତାଙ୍କ ଚୋରି କିଣିକି ଆସିବେ। ତେଣୁ ତାଙ୍କ ଭିତରେ ପ୍ରେମ କଳହ ହେଲା। ତେଣୁ ଜଗନ୍ନାଥ କହିଲେ ରାଜାଙ୍କୁ, ରାଜା ତମେ ତାଙ୍କୁ ନେଇଯାଅ, ନହେଲେ ମୁଁ ଏଠୁ ଚାଲିଯିବି। ତେଣୁ ରାଜା ତାଙ୍କୁ ନେଇକରି କଟକରେ ରଖିଥିଲେ। ତେଣୁ ଯେତେବେଳେ ମହାପ୍ରଭୁ ଆସିଥିଲେ ନିତ୍ୟାନନ୍ଦ ପ୍ରଭୁଙ୍କ ସହିତ, ସେହି ସମୟରେ କଟକରେ ଏହି ଲୀଳାଟି ନିତ୍ୟାନନ୍ଦ ପ୍ରଭୁ ବର୍ଣ୍ଣନା କରୁଥିଲେ। ତାପରେ ବର୍ତ୍ତମାନ ସେ ସାକ୍ଷୀ ଗୋପାଳରେ ଅଛନ୍ତି। ସାକ୍ଷୀ ଗୋପାଳ ସେଠି ପୂଜା କରୁଛନ୍ତି ବ୍ରାହ୍ମଣମାନେ, ସେମାନେ ଏଇଭଳି ଭାବେ ପୂଜା କରନ୍ତି, ପ୍ରଭୁ ଆପଣ ସାକ୍ଷୀ ରହିଲେ ଇଏ ଆଜି ପୂଜା କରିଛନ୍ତି। ତେଣୁ ସେଇ ଏ ଦୃଢ଼ ଶ୍ରଦ୍ଧା, ଭଗବାନ ପ୍ରତି ଶ୍ରଦ୍ଧା ରହିଛି, ଶ୍ରଦ୍ଧା ସତ୍ତ୍ୱେ ବିଶ୍ୱାସ କହିଲେ ସୁଦୃଢ଼ ନିଷ୍ଠା, କୃଷ୍ଣ ଭକ୍ତି କହିଲେ ସର୍ବକର୍ମକୃତ ହୁଏ, ଇଏ ହେଉଛି ଦୃଢ଼ ଶ୍ରଦ୍ଧା। ଭଗବାନ ପ୍ରତି ଭକ୍ତି କଲେ ସବୁ କର୍ମ, ସବୁ କର୍ମ ଆଉ ତାଙ୍କର କର୍ମ ଅଧିକାର ରହିବ ନାହିଁ, କର୍ମ ଅଧିକାର ସେମାନେ କୌଣସି ଆଉ ତାଙ୍କର ଋଣ ରହିବ ନାହିଁ, ସବୁ ଋଣରୁ ସେ ମୁକ୍ତ ହୋଇଯିବେ। ତେଣୁ ଯେଉଁମାନେ ମଧ୍ୟମ ସ୍ତରର ଭକ୍ତ, ତାଙ୍କର ହେଉଛି ଦୃଢ଼ ଶ୍ରଦ୍ଧା, ଚୈତନ୍ୟ ଚରିତ୍ରାମୃତ ବର୍ଣ୍ଣନା କରାଯାଇଛି, କିନ୍ତୁ ସେମାନେ ଶାସ୍ତ୍ର ଯୁକ୍ତି ଜାଣିନାହାନ୍ତି, ଶାସ୍ତ୍ର ପ୍ରମାଣ ଦେଇପାରିବେ ନାହିଁ। ଏଇ ମଧ୍ୟମ ସ୍ତରର ଭକ୍ତଙ୍କର ଲକ୍ଷଣ ଚୈତନ୍ୟ ଚରିତ୍ରାମୃତ ମହାପ୍ରଭୁ କହିଛନ୍ତି। କିନ୍ତୁ ଭାଗବତମରେ କୁହାହେଉଛି ଏ ଚାରି ପ୍ରକାର ବ୍ୟବହାର ସେମାନେ କରିବେ, ଈଶ୍ୱରେ ତଦନେଷୁ ବାଳିଷୁ ଦୁଷସୁଚ ପ୍ରେମ ମୈତ୍ରୀ କୃପ ପ୍ରୀକ୍ଷା ଜୟ କରନ୍ତି ସେ ମଧ୍ୟମ। ତେଣୁ ଆସ୍ତେ ଆସ୍ତେ ଭକ୍ତିରେ ଯେତେବେଳେ ଜଣେ ଉନ୍ନତ ସ୍ତରକୁ ଯାଉଛନ୍ତି, ସେତେବେଳେ ସେ ସର୍ବୋଚ୍ଚ ସ୍ତରରୁ ପହଞ୍ଚିବେ। ସେ ସର୍ବୋଚ୍ଚ ସ୍ତର ହେଉଛି ଶ୍ରେଷ୍ଠ ଭକ୍ତ। ସର୍ବୋଚ୍ଚ ସ୍ତର କ'ଣ ନା, ସର୍ବଭୂତେଷୁ ଯାହା ପଶ୍ୟେତ୍ ଭଗବତ ଭାବମାତ୍ମନ ଭୂତାନି ଭଗବତୀ ଆତ୍ମନି ଏସବୁ ଭାଗବତ ଉତ୍ତମ, ଇଏ ହେଉଛନ୍ତି ଶ୍ରେଷ୍ଠ ଭକ୍ତ। ଏ ତ୍ରିଗୁଣର ଉର୍ଦ୍ଧକୁ ଗଲେ ଭାଗବତ ଉତ୍ତମ। ତେଣୁ ସେମାନେ ସର୍ବଭୂତେଷୁ ଯାହା ଯେଉଁଠି ଦେଖିଲେ ସେମାନେ ଭଗବାନ ଦର୍ଶନ କରନ୍ତି। ସର୍ବଭୂତେଷୁ ଯାହା ପଶ୍ୟେତ୍ ଇଏ ଦେଖନ୍ତି, ଭାଗବତ ଭାବ ତାଙ୍କର ଆସିବ, ସବୁଠି ସେ ଭଗବାନ ଦର୍ଶନ କରିବେ। ଭଗବତ ଭାବମାତ୍ମନ ଭୂତାନି ଭଗବତୀ ଆତ୍ମନି ଏସବୁ ଭାଗବତ ସବୁଠାରେ ସେ ଭଗବାନଙ୍କୁ ଦର୍ଶନ କରିବେ। ଭଗବତ ଗୀତାରେ ଏ ଶ୍ରେଷ୍ଠ ଭକ୍ତ ବିଷୟରେ ଷଷ୍ଠ ଅଧ୍ୟାୟରେ ଭଗବାନ ଅର୍ଜୁନ କହିଛନ୍ତି, ଶ୍ରେଷ୍ଠ ଭକ୍ତର ଲକ୍ଷଣ ଅର୍ଜୁନ, ଯେଉଁମାନେ ପଶ୍ୟତି ସର୍ବତ୍ର ସର୍ବଂଚ ମୟି ପଶ୍ୟତି ତସ୍ୟାହଂ ପ୍ରଣଶ୍ୟାମି ସଚ ମୀନ ପ୍ରଣଶ୍ୟତି, ଯେ ସବୁଠାରେ ଭଗବାନଙ୍କୁ ଦର୍ଶନ କରେ। ପ୍ରହ୍ଲାଦ ମହାରାଜ ସେହି ସ୍ତରର ଭକ୍ତ, ସବୁଠାରେ ଭଗବାନ ଦର୍ଶନ କରୁଥିଲେ। ତାଙ୍କର ପିତା ହିରଣ୍ୟକଶିପୁ ଏତେ ଶକ୍ତିଶାଳୀ ଥିଲେ, ଦେବତାମାନେ ଆସି ତାଙ୍କର ଅଧୀନରେ ସେବା କରୁଥିଲେ। ନାରଦ ମୁନି ଏକଥା କହୁଛନ୍ତି ଭାଗବତ ସପ୍ତମ ସ୍କନ୍ଧରେ, ଆସିବ ଆମର ଆସନ୍ତା ଏପ୍ରିଲ ମାସରେ ନୃସିଂହଦେବଙ୍କର ଆବିର୍ଭାବ ହେବ, ବର୍ଣ୍ଣନା କରାଯିବ ତାଙ୍କ ବିଷୟରେ। ନାରଦ ମୁନି ସପ୍ତମ ସ୍କନ୍ଧରେ ଏ ପ୍ରହ୍ଲାଦ ଚରିତ କହିଛନ୍ତି, ଏବଂ ପ୍ରହ୍ଲାଦ ଏତେ ଭଗବାନଙ୍କର ଭକ୍ତ, ଉନ୍ନତ ଭକ୍ତ ଥିଲେ, କୌଣସି ପରିସ୍ଥିତି ସେ ଭୟ କରୁନଥିଲେ। ହିରଣ୍ୟକଶିପୁ ସମସ୍ତେ ଭୟ କରୁଥିଲେ। ନାରଦମୁନି କହୁଛନ୍ତି ଯୁଧିଷ୍ଠିରଙ୍କୁ, ଏ ମହାରାଜ ମୁଁ ମଧ୍ୟ ଆସି ହିରଣ୍ୟକଶିପୁଙ୍କର ଗୁଣଗାନ କରୁଥିଲି। ହିରଣ୍ୟକଶିପୁ ଏତେ ଶକ୍ତିଶାଳୀ ଥିଲେ, ଦେବତାମାନେ ମୁନି ଋଷିମାନେ ସମସ୍ତେ ତାଙ୍କୁ ଗୁଣଗାନ କରୁଥିଲେ, ତାଙ୍କର ସେବା କରୁଥିଲେ ସମସ୍ତେ। ବ୍ରହ୍ମା ବିଷ୍ଣୁ ଓ ଶିବ ଏ ତିନି ଜଣ ଛାଡ଼ି ଅନ୍ୟ ସମସ୍ତେ ତାଙ୍କର ସେବା କରୁଥିଲେ। ତେଣୁ ହିରଣ୍ୟକଶିପୁ ଏତେ ଶକ୍ତିଶାଳୀ ଥିଲେ, ସେ ଭାବିଲେ ଯେ ମୋ ମଦନ୍ୟ ଆଉ କିଏ ଜଗଦୀଶ୍ୱର ଅଛନ୍ତି। ପ୍ରହ୍ଲାଦକୁ ଯେତେ କହିଲେ ନା ନା ମୁଁ ହେଉଛି ହରି, ମୁଁ ହେଉଛି ସର୍ବଶକ୍ତି ସର୍ବଶକ୍ତିମାନ, ମୋର ଅଣ୍ଡରେ ସମସ୍ତେ ରହିଛନ୍ତି, ତୁମେ ମୋର ପୂଜା କର, ମୋତେ ପ୍ରଦାନ କର, ଏ ହରି କିଏ, ହରିକୁ ମୁଁ ମାରିଦେଇଛି। ଯାଇଥିଲି ଭଗବାନ କହିବେ ସେ କଥା ବାମନ ଦେବ ରୂପରେ ଯେତେବେଳେ ଯାଇଛନ୍ତି ବଳି ମହାରାଜ ପାଖକୁ ଭିକ୍ଷା କରିବା ପାଇଁ ସେତେବେଳେ କହିଲେ ତୁମର ବଂଶରେ ଯେଉଁ ହିରଣ୍ୟକଶିପୁ ଥିଲେ ଏତେ ଶକ୍ତିଶାଳୀ ଥିଲେ ସେ ତ୍ରିଶୂଳ ଧରି ବୁଲୁଥିଲେ ଚାରିଆଡ଼େ ବୁଲୁଥିଲେ ବୈକୁଣ୍ଠ ଲୋକ ଯାଇ ପହଞ୍ଚିଗଲେ ଏବଂ ମୁଁ ଭୟ କରିକରି ତାଙ୍କୁ ଭୟ କରି ତାଙ୍କ ନାସିକା ଭିତରେ ତାଙ୍କ ହୃଦୟରେ ପ୍ରବେଶ କରିକରି ସେ ଭାବିଲା ହିରଣ୍ୟକଶିପୁ ଭାବିଲା ଯେ ଆଉ ଭଗବାନ ନାହାନ୍ତି ମୃତ୍ୟୁବରଣ କରିଯାଇଛନ୍ତି ତେଣୁ ହିରଣ୍ୟକଶିପୁ ସେଇ କଥା କହୁଥିଲେ ପ୍ରହ୍ଲାଦକୁ କହିଲେ ଜସ୍ତୁୟା ମନ୍ଦଭାଗ୍ୟତା ମଧନ୍ୟ ଜଗଦୀଶ୍ୱର କୁଆସୁ ଯଦି ସେ ସର୍ବତ୍ର କସ୍ମା ସ୍ତମ୍ଭେ ନ ଦିଶ୍ୟତେ ହେ ମନ୍ଦଭାଗ୍ୟ ମୁଁ ଏତେ ଶକ୍ତିଶାଳୀ ମୋର ଅଧୀନରେ ସବୁ ଦେବତାମାନେ ଆସି ଖଟୁଛନ୍ତି ଆଉ ତୁ କହୁଛୁ ମୋ ଛଡ଼ା ଆଉ କିଏ ଜଗଦୀଶ୍ୱର ଅଛନ୍ତି ମୁଁ ହେଉଛି ଈଶ୍ୱର ଅହମ୍ ଭୋଗୀ ଅହମ୍ ଈଶ୍ୱର ଅହମ୍ ଅହମ୍ ଭୋଗୀ ସିଦ୍ଧ ହମ୍ ବଳବାନ ସୁଖୀ ଏ ଅସୁର ସ୍ୱଭାବ ସମ୍ପନ୍ନଙ୍କ ଲକ୍ଷଣ ଭଗବତ ଗୀତା ଷୋଡ଼ଶ ଅଧ୍ୟାୟରେ ଭଗବାନ କହିଛନ୍ତି ଅର୍ଜୁନକୁ ତେଣୁ ମୋ ଛଡ଼ା ଆଉ କିଏ ଈଶ୍ୱର ଅଛନ୍ତି କୁହାସୁ ଯଦି ସେ ସର୍ବତ୍ର ତୁ କହୁଛୁ ସେ ସବୁଠାରେ ଅଛନ୍ତି କାରଣ ସବୁଠାରେ ସେ ଦେଖୁଥିଲେ ପ୍ରହ୍ଲାଦ ଭଗବାନ ଦର୍ଶନ କରୁଥିଲେ ତେଣୁ ସପ୍ତମ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ବର୍ଣ୍ଣନା କରାଯିବ କୁହାସୁ ଯଦି ସେ ସର୍ବତ୍ର କେଉଁଠି ସେ ଅଛନ୍ତି ଯଦି କହୁଛୁ ତୁ ସବୁଠାରେ ଅଛନ୍ତି କସ୍ମା ସ୍ତମ୍ଭେ ନ ଦିଶ୍ୟତେ ସ୍ତମ୍ଭରେ କାହିଁ ଦେଖାଯାଉନାହାନ୍ତି ତେଣୁ ପ୍ରହ୍ଲାଦ କହୁଛନ୍ତି ଦୃଶ୍ୟତେ ଭଗବାନ ଦେଖାଯାଉଛନ୍ତି ମୋତେ ଦେଖାଯାଉଛନ୍ତି ପ୍ରହ୍ଲାଦ ଉତ୍ତମ ଭକ୍ତ ମହାତ୍ମା ମହାଭାଗବତ ସେ ସବୁଠାରେ ଭଗବାନ ଦର୍ଶନ କରୁଛନ୍ତି ତେଣୁ ଯେତେବେଳେ ହିରଣ୍ୟକଶିପୁ ଦେଖିପାରିନଥିଲା ନାହଂ ପ୍ରକାଶ ସର୍ବସ୍ୱ ଯୋଗ ମାୟା ସମାପ୍ତ ଭଗବତ ଗୀତା ସପ୍ତମ ଅଧ୍ୟାୟରେ ଭଗବାନ କହିଛନ୍ତି ସେ କଥା ସବୁଠାରେ ଭଗବାନ ପ୍ରକାଶିତ ହେବେ ନାହିଁ ଭକ୍ତଙ୍କ ପାଖରେ ସେ ପ୍ରକାଶିତ ହେବେ ଅଭକ୍ତ ପାଖରେ ସେ ପ୍ରକାଶିତ ହେବେ ନାହିଁ ତେଣୁ ହିରଣ୍ୟକଶିପୁ ମୁଷ୍ଟିରେ ଆଘାତ କଲା ସେ ସ୍ତମ୍ଭରେ ଭଗବାନ ଆବିର୍ଭାବ ହେଲେ ସତ୍ୟଂ ବିଧାତମ୍ ନିଜ ଭୂତ୍ୟ ଭାସତମ୍ ବ୍ୟାପ୍ତିଙ୍କ ଭୂତେଷୁ ଅଖିଳେଶୁ ଚାତ୍ମନା ଅଦୃଶ୍ୟ ତତ୍ୟ ତଦ୍ଭୂତମ ରୂପମ ଉଦ୍ଭବନ ସ୍ତମ୍ଭେ ସଭାୟା ନ ମୃଗମ୍ ନ ମାଂସ ଭଗବାନ ଆବିର୍ଭାବ ହେଇଗଲେ ଭଗବାନ ସବୁଠାରେ ଅଛନ୍ତି ଆମେ ଜାଣିପାରୁନେ କିନ୍ତୁ ଯେଉଁମାନେ ଉନ୍ନତ ଭକ୍ତ ମହାଭାଗବତ ସେମାନେ ସବୁଠାରେ ଭଗବାନ ଦର୍ଶନ କରନ୍ତି ତେଣୁ ଭଗବାନ ତାଙ୍କର ଭୃତ୍ୟର କଥାକୁ ରକ୍ଷା କରିବା ପାଇଁ ପ୍ରହ୍ଲାଦ କହିଛନ୍ତି ସବୁଠାରେ ଅଛନ୍ତି ସେ କଥାକୁ ସତ୍ୟରେ ପରିଣତ କରିଛନ୍ତି ସମସ୍ତ ବ୍ରହ୍ମା କହିଛନ୍ତି ଏଭଳି ମରିବ ନାହିଁ ସେଭଳି ମରିବ ନାହିଁ ସେ କଥାକୁ ସତ୍ୟରେ ପରିଣତ କରିଛନ୍ତି ନାରଦମୁନି କହିଛନ୍ତି ଦେବରାଜ ଇନ୍ଦ୍ରଙ୍କୁ ଯେ ତମେ ତାଙ୍କୁ ହତ୍ୟା କରିପାରିବ ନାହିଁ ତେଣୁ ଭଗବାନ ସେ କଥାକୁ ମଧ୍ୟ ସତ୍ୟରେ ପରିଣତ କରିଛନ୍ତି ସମସ୍ତ ଏବଂ ନିଜର କଥାକୁ ମଧ୍ୟ ସତ୍ୟରେ ପରିଣତ କରିଛନ୍ତି ସେ ଦର୍ଶନ ତାଙ୍କ ଭାଷାରେ କହୁଛନ୍ତି ଚ ସତ୍ୟରେ ଭଗବାନ ଯେଉଁ ନିଜେ ପ୍ରତିଜ୍ଞା କହିଥିଲେ ଅର୍ଜୁନକୁ ତମେ ପ୍ରତିଜ୍ଞା କର ନମେ ଭକ୍ତ ପ୍ରଣସ୍ତି ସେ କଥାକୁ ମଧ୍ୟ ସତ୍ୟରେ ପରିଣତ କରିଛନ୍ତି ସତ୍ୟଂ ବିଧାତମ୍ ନିଜ ଭୃତ୍ୟ ଭାସତମ୍ ବ୍ୟାପ୍ତିଙ୍କ ଭୂତେଷୁ ଅଖିଳେଶୁ ଚାତ୍ମା ଭଗବାନ ସବୁଠାରେ ଅଛନ୍ତି ଯଦିଓ ଅଦୃଶ୍ୟ ରହିଛନ୍ତି ଆମେ ଦେଖିପାରୁନେ କିନ୍ତୁ ଭଗବାନ ଗୋଟେ ଅଦ୍ଭୁତ ରୂପ ଧାରଣ କଲେ କିଭଳି ରୂପ ନ ମୃଗମ୍ ନ ମାଂସ ମୃଗ ନୁହଁ କି ମନୁଷ୍ୟ ନୁହଁ ନରହରି ଭଗବାନ ନୃସିଂହଦେବ ତେଣୁ ଏଇଭଳି ଭାବରେ ଯେଉଁମାନେ ଉନ୍ନତ ଭକ୍ତ ସେମାନେ ଭଗବାନଙ୍କୁ ସବୁଠାରେ ଦର୍ଶନ କରନ୍ତି ସର୍ବଭୂତେଷୁ ଯାହା ପଶ୍ଚେତ ଭଗବତ ଭାବମାତ୍ମାନ ତେଣୁ ଏଇଭଳି ଭାବରେ ଚୈତନ୍ୟ ଚରିତ୍ରାମୃତରେ ମଧ୍ୟ କୁହାଯାଇଛି ଉନ୍ନତ ଭକ୍ତଙ୍କର ଲକ୍ଷଣ ହେଉଛି ଯେ ତାଙ୍କର ଦୃଢ଼ ଶ୍ରଦ୍ଧା ଏବଂ ଶାସ୍ତ୍ର ଯୁକ୍ତି ସୁନିପୁଣ ଶାସ୍ତ୍ର ଯୁକ୍ତି ପ୍ରଦାନ କରିପାରିବେ ଯିଏ ଯେଉଁ ପ୍ରଶ୍ନ ପଚାରିବ ସେ ପ୍ରଶ୍ନର ଉତ୍ତର ଦେଲାବେଳକୁ ସେ ଶାସ୍ତ୍ରରୁ ଯୁକ୍ତି ଆଣିବେ ଶାସ୍ତ୍ରରୁ ଶ୍ଳୋକ ଆଣିକି ଉଦ୍ଧାର କରି କହିବେ ଯେଉଁମାନେ ଉନ୍ନତ ଭକ୍ତ ଆମେ ଦେଖିବା ମହାପ୍ରଭୁ ଯାଇଛନ୍ତି ଦାକ୍ଷିଣାତ୍ୟକୁ ରାୟରମଣଙ୍କୁ ପଚାରୁଛନ୍ତି ସାଧ୍ୟ ସାଧନ କ'ଣ ମା ରାୟରମଣ ଯଦି ଉତ୍ତର ଦେଉଛନ୍ତି ସେ କହୁନାହାନ୍ତି ଏଇ ସାଧ୍ୟ ଏଇଟା ହେଉଛି ଶ୍ରେଷ୍ଠ ସାଧ୍ୟ ଏଇଟା ହେଉଛି ଶ୍ରେଷ୍ଠ ଲକ୍ଷ୍ୟ ଏଇଟା ହେଉଛି ସାଧନ ଉପାୟ ହେଉଛି ଏଇଟା ନା ସେ ଶାସ୍ତ୍ର ଅନୁସାରେ କହୁଛନ୍ତି ପ୍ରଥମେ କହିଲେ ବା ବିଷ୍ଣୁ ପୁରାଣରୁ ଆଣିଲେ ଉଦ୍ଧାର କଲେ ଶାସ୍ତ୍ର ଯୁକ୍ତି ଦେଲେ ବର୍ଣ୍ଣାଶ୍ରମ ଚାରବତା ପୁରୁଷେଣ ପରପୁମାନ ବିଷ୍ଣୁ ଆରାଧିତ ପନ୍ଥା ନାନ୍ୟତ୍ୱ ଦୋଷ କାରଣ ବିଷ୍ଣୁ ପୁରାଣର ଉଦାହରଣ ଦେଲେ ରାୟରମଣଙ୍କ ତେଣୁ ଆମର କହିବାର ଉଦ୍ଦେଶ୍ୟ ଯେଉଁମାନେ ଉନ୍ନତ ଭକ୍ତ ସେମାନେ ଯେଉଁ କଥା କହନ୍ତି ଶାସ୍ତ୍ର ଯୁକ୍ତି ଦିଅନ୍ତି ଶାସ୍ତ୍ର ଯୁକ୍ତିରେ କହନ୍ତି ଯାହା କହନ୍ତି ଆମର ଶ୍ରୀ ଶ୍ରୀମଦ ଅଭିଚରଣାନନ୍ଦ ଭକ୍ତି ବିଧାନ ମହାରାଜ କହନ୍ତି ଯେଉଁ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ତାଙ୍କର ଗୁରୁ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ସେ ବହୁତ ବିଦ୍ୱାନ ପଣ୍ଡିତ କିନ୍ତୁ ତାଙ୍କର ଗୁରୁଦେବ ଗୌରବସଦା ସ୍ୱରାଜ ମହାରାଜ ସେ କୌଣସି ପାଠ ପଢ଼ି ନାହାନ୍ତି, କିନ୍ତୁ ସେ ଯେତେବେଳେ କହନ୍ତି କଥା କହନ୍ତି ସେ ଶାସ୍ତ୍ର କଥା ହିଁ କହନ୍ତି, ଶାସ୍ତ୍ରର କଥା ହିଁ କହନ୍ତି, ଯାହା କହନ୍ତି ଶାସ୍ତ୍ର କଥା ହିଁ କହନ୍ତି। ତେଣୁ ଯେଉଁମାନେ ଉନ୍ନତ ଭକ୍ତ ସେମାନେ ଶାସ୍ତ୍ର ଯୁକ୍ତିରେ ସୁନିପୁଣ, ଶାସ୍ତ୍ର ଯୁକ୍ତି ଦେଇପାରିବେ ସାଙ୍ଗେ ସାଙ୍ଗେ। ତେଣୁ ଏହିଭଳି ଭାବରେ ମହାନ ଭକ୍ତ ଯେଉଁମାନେ ସେ କଥା କହୁଛନ୍ତି, ତୁମର ଯେଉଁ ପୁତ୍ର ହେବ, ଯଦିଓ ଦିଦି ତାଙ୍କର ପୁତ୍ର ଦୁଇ ଜଣ ଅସୁର ହେବେ ଶୁଣି ମନ ଦୁଃଖ ତାଙ୍କର ଥିଲା, କିନ୍ତୁ ବର୍ତ୍ତମାନ କହୁଛନ୍ତି ତୁମର ମନ ଦୁଃଖ କରିବାର କାରଣ ନାହିଁ, ତୁମେ ତୁମର ଖୁସି ହେବାର କାରଣ ଅଛି ଗୋଟିଏ ନା କ'ଣ, ତୁମର ଯେ ପୌତ୍ର ହେବେ ସେ ମହାଭାଗବତ ହେବେ, ମହାଭାଗବତ ମହାତ୍ମା, ସେ ମହାତ୍ମା ଆମେ କହିଲେ ମହାଭାଗବତ ଯେ ମହାତ୍ମା, ଭଗବତ ଗୀତାରେ ମହାତ୍ମା ଶବ୍ଦର ବର୍ଣ୍ଣନା କରାଯାଇଛି। ମହାତ୍ମାକୁ ଆମେ ଆମର ସୁଶ୍ରୀମନ୍ତ ଗୌରବନ୍ଦ ସିଂ ମହାରାଜ କହନ୍ତି, ମହାତ୍ମାକୁ ଆମେ ଚକ୍ଷୁରେ ଦେଖିପାରିବା ନାହିଁ, ମହାତ୍ମାଙ୍କୁ ଆମେ କର୍ଣ୍ଣ ମାଧ୍ୟମରେ ଦେଖିବା। ମହାତ୍ମା କେମିତି, ଜଣେ ଖାଲି ବେଶ ପଡ଼ିଗଲେ ଯେ ମହାତ୍ମା ତାହା ନୁହଁ, ସେ କହିବେ, ସେ ଯାହା କହିବେ ଶାସ୍ତ୍ର କଥା ହିଁ କହିବେ, ଶାସ୍ତ୍ର ବହିର୍ଭୂତ କଥା କିଛି କହିବେ ନାହିଁ। ଏଇଥିରୁ ଆମେ ଜାଣିବା ସେ ମହାତ୍ମା, ମହାତ୍ମା ନସ୍ତୁ ମାଙ୍କ ବାର୍ତ୍ତା ଦୈବିଂ ପ୍ରକୃତି ମା ଶ୍ରୀତା, ଭଗବତ ଗୀତା ନବ ମଧ୍ୟରେ ଭଗବାନ କହିଲେ ସୀତା ଅର୍ଜୁନକୁ। ଯେଉଁମାନେ ମହାତ୍ମା ସେମାନେ ଏ ତ୍ରିଗୁଣ ଭିତରେ ନଥାନ୍ତି, ସେ ତ୍ରିଗୁଣରୁ ଉର୍ଦ୍ଧକୁ ଯାଇଥାନ୍ତି ଦୈବିଂ ପ୍ରକୃତି ମା ଶ୍ରୀତା। ଏବଂ ତାଙ୍କର ଲକ୍ଷଣ କେମିତି ନା ଭଜନ୍ତି ଅନ୍ୟ ମନସୁ, ଅନ୍ୟ କିଛି ଚିନ୍ତା ମନରେ ତାଙ୍କର ଅନ୍ୟ କିଛି ଚିନ୍ତା ନଥାଏ, ସବୁବେଳେ ଭଗବାନ ବିଷୟରେ ସେମାନେ ଚିନ୍ତା କରିଥାନ୍ତି। ଅନନ୍ୟ ମନସୁ ଭଜନ୍ତି ଅନ୍ୟ ମନସୁ ଜ୍ଞାନ୍ତା ଭୂତାଦି ମଧ୍ୟ, ଏସବୁ କିଛି ସେଇ ଭଗବାନଙ୍କର ଅଧୀନରେ ବୋଲି ଜାଣି, ଭଗବାନ ହେଉଛନ୍ତି ଅବ୍ୟୟ, ଆଉ ସବୁକିଛି ବ୍ୟୟ ହୋଇଯାଉଛି, ଭୌତିକ ଜଗତ ସବୁକିଛି ନଷ୍ଟ ହୋଇଯାଉଛି, କିନ୍ତୁ ଭଗବାନ ହେଉଛନ୍ତି ଅବ୍ୟୟ। ଏହିଭଳି ଭାବରେ ଭଗବାନଙ୍କ ଶରଣରେ ସେମାନେ ଯାଆନ୍ତି, ସ ମହାତ୍ମା, ସେ ହେଉଛନ୍ତି ମହାତ୍ମା। ଜୟ ଶ୍ରୀ ରାଧା ଯୋଗୀ। ମହାତ୍ମା କିଏ ନା, ମହାତ୍ମା ଏତେ ବହୁତ ସୁଦୁର୍ଲଭ ମହାତ୍ମା ଯେ ବହୁନାମ ଜନ୍ମନା ମନ୍ତେ ଜ୍ଞାନୀମାନଙ୍କୁ ଅନେକ ଜନ୍ମ ବିତିଗଲେ ଜଣେ ମହାତ୍ମା ସ୍ତରକୁ ଆସୁଛନ୍ତି। ଜ୍ଞାନୀ ଜଣେ ଯଦିଓ ବ୍ରହ୍ମସ୍ତରକୁ ଯାଉଛନ୍ତି, ବ୍ରହ୍ମଲୋକକୁ ଯାଉଛନ୍ତି, ଚିଦାକାଶକୁ ଯାଉଛନ୍ତି, କିନ୍ତୁ ତଥାପି ସେ ମହାତ୍ମା ନୁହନ୍ତି, କାହିଁକିନା ତାଙ୍କର ସେଠି ପତନ ହୋଇଯାଉଛି। ଯେ ଭାଗବତ ଦଶମ ସ୍କନ୍ଧ 14 ଅଧ୍ୟାୟରେ ବ୍ରହ୍ମା ସେ କଥା କହିଛନ୍ତି, ଯେ ନିର୍ବିନ୍ଦାକ୍ଷ ବିମୁକ୍ତ ମାନିନ ତୈୟସ୍ତ ଭାବାଦ ବିଶୁଦ୍ଧ ବୁଦ୍ଧେୟ ଆରୁହେ ପ୍ରଚୀରଣ ପରଂ ପଦଂ ତତ ପତନ୍ତି ଅଧ ଅନାଦିତ ଯୁଷ୍ମଦଂଗ୍ରହ। ଯଦିଓ ଜ୍ଞାନୀମାନେ ବ୍ରହ୍ମ ଆରାଧନା କରନ୍ତି, ବ୍ରହ୍ମ ଚିନ୍ତନ କରନ୍ତି, ବହୁତ କଷ୍ଟ ସ୍ୱୀକାର କରନ୍ତି, ସେମାନେ ଏହି ବ୍ରହ୍ମ ଚିନ୍ତନରେ ବହୁତ କଷ୍ଟ ସ୍ୱୀକାର କରନ୍ତି, ଏବଂ ଯଦିଓ ବହୁତ କଷ୍ଟ ସ୍ୱୀକାର କରି ଅନ୍ତିମରେ ତ୍ରିଗୁଣରୁ ଉର୍ଦ୍ଧକୁ ଯାଇପାରନ୍ତି, ବ୍ରହ୍ମଲୋକକୁ ଯାଇପାରନ୍ତି, ବ୍ରହ୍ମସ୍ତରକୁ ଯାଇପାରନ୍ତି, କିନ୍ତୁ ସେଠୁ ମଧ୍ୟ ତାଙ୍କର ପତନ ହୋଇଯାଏ। କାହିଁକି ନା ସେ ଭଗବାନଙ୍କର ବିମୁଖ ହୋଇଯାଇଛନ୍ତି, ଭଗବାନଙ୍କର ପାଦପଦ୍ମରେ ଆଶ୍ରୟ ନେଇନାହାନ୍ତି। ତେଣୁ ସେମାନେ ନିଜକୁ ମୁକ୍ତ କରି ଭାବନ୍ତି, କିନ୍ତୁ ତାଙ୍କର ବୁଦ୍ଧି ଶୁଦ୍ଧ ହୋଇନାହିଁ, ଭଗବାନଙ୍କର ଆରାଧନା କରିନାହାନ୍ତି, ତେଣୁ ତାଙ୍କର ପତନ ହୋଇଯାଏ। ଜ୍ଞାନୀମାନେ ମଧ୍ୟ ତାଙ୍କର ପତନ ହୋଇଯାଏ, ଯଦିଓ ସେହି ଉନ୍ନତ ସ୍ତରକୁ ଯିବା ଏତେ ସହଜ ନୁହଁ। କୋଟି ଜ୍ଞାନୀ ମଧ୍ୟ ଏକ ଜଣ ମୁକ୍ତ, କୋଟି କୋଟି ଜ୍ଞାନୀ ମଧ୍ୟରେ ଜଣେ ମଧ୍ୟ ସେହି ସ୍ତରକୁ ଯାଇପାରନ୍ତି, କିନ୍ତୁ ସେ ମଧ୍ୟ ମହାତ୍ମା ନୁହନ୍ତି, ତାଙ୍କର ସେ ପତନ ହୋଇଯାଏ। ତେଣୁ ଏହିଭଳି ଭାବରେ ବହୁନାମ ଜନ୍ମନାମନ୍ତେ ଜ୍ଞାନବାନ ମାନ ପ୍ରପଦ୍ୟତେ, ଯେଉଁମାନେ ଜ୍ଞାନୀମାନେ ଯେତେବେଳେ ଜଣେ ଶୁଦ୍ଧ ଭକ୍ତଙ୍କର ସଙ୍ଗ କରନ୍ତି, ସେତେବେଳେ ସେ ଜାଣନ୍ତି। ଆମର ସୁଖଦେବ ଗୋସ୍ୱାମୀଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି, ସୁଖଦେବ ଗୋସ୍ୱାମୀ ନିଜେ କହୁଛନ୍ତି ପରୀକ୍ଷିତକୁ, ପରୀକ୍ଷିତ ପରିନିଷ୍ଠିତ ବି ନିର୍ଗୁଣ୍ୟ, ପରୀକ୍ଷିତ ମୁଁ ନିର୍ଗୁଣରେ ମୋର ପରିନିଷ୍ଠା ମୋର ନିଷ୍ଠା ଥିଲା, ଏ ବ୍ରହ୍ମଚିନ୍ତନ ମୁଁ କରୁଥିଲି, ଜନ୍ମରୁ ମୁଁ ଚାଲିଯାଇଥିଲି, ପ୍ରବଜ୍ଞା କରି ଯାଇ ଚାଲିଯାଇଥିଲି, ବ୍ରହ୍ମଚିନ୍ତନ କରୁଥିଲି, କିନ୍ତୁ ଯେତେବେଳେ ଉତ୍ତମ ଶ୍ଳୋକ ଲୀଳା ଭଗବାନଙ୍କ ବିଷୟରେ ଯେତେବେଳେ ଶୁଣିଲି, କୁହାଯାଏ ବ୍ୟାସଦେବ ତାଙ୍କର ଶିଷ୍ୟମାନଙ୍କୁ ଚାରୋଟି ଖଣ୍ଡେ ଦେଇଥିଲେ, ମାନେ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ ସବୁ ଦେଇଥିଲେ। ତାଙ୍କର ଶିଷ୍ୟମାନେ ସେହି ଶ୍ଳୋକ ଉଚ୍ଚାରଣ କରି କାଠ ଆଣିବା ପାଇଁ ଯାଉଥିଲେ। ସୁଖ ସେହି ବଣରେ ଥିଲାବେଳେ ସେ ସବୁ ଶୁଣୁଥିଲେ ଭଗବାନଙ୍କର ବିଷୟରେ। ସବୁ ଯେଉଁ ଶ୍ଳୋକ ସବୁ ରହିଛି, ଓ ବକିଜଂ ତନ କାଳକୂଟଂ ଜିଘାଶୟାପାୟତ ପ୍ରିୟ ସାଧି ଲେଭେ ଗତିଂ ଧାତୃତିତାଂ ତତୋନ୍ୟଂ କମ୍ବା ଦୟାଳୁଂ ଶରଣଂ ବ୍ରଜେମ। ଏ ଶ୍ଳୋକଟି ଶୁଣି ମୋତେ ଗୋଟେ ସନ୍ଦେହ ହେଇଥିଲା ଯେ ସୁଖଦେବ ଗୋସ୍ୱାମୀ ଯେତେବେଳେ ଏ ଶ୍ଳୋକଟି ଶୁଣିଲେ ସେତେବେଳେ ସେ ଆକର୍ଷିତ ହେଇକି ଆସିଲେ। ଏଭଳି ଭଗବାନଙ୍କର ଗୁଣ, ଧିଙ୍ଗ ମେ ମତି ବୋଲି କୁହାଯାଇଛି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କ ଭାଷାରେ କହୁଛନ୍ତି। ମୋର ମତିକୁ ଧିଙ୍ଗ, ମୁଁ ଏତେ କାଳ ଧରି କ'ଣ ବ୍ରହ୍ମଚିନ୍ତନ କରୁଥିଲି। ଏଭଳି ଭଗବାନ ଅଛନ୍ତି, ଏତେ ତାଙ୍କ ରୂପ, ସୁନ୍ଦର ରୂପ, ଏତେ ତାଙ୍କର ଦୟା, ଏତେ ତାଙ୍କର ଲୀଳା ସବୁ ରହିଛି। ଏସବୁ ଶୁଣି ପରିନିଶ୍ଚିତ ବି ନିର୍ଗୁଣ୍ୟେ ପରିକ୍ଷିତ ମହାରାଜଙ୍କୁ ଭାଗବତ ଦ୍ୱିତୀୟ ସ୍କନ୍ଧ ସପ୍ତା କହୁଛନ୍ତି। ସେ ଯଦିଓ ମୁଁ ନିର୍ଗୁଣରେ ପରିନିଷ୍ଠା ଥିଲି, କିନ୍ତୁ ଉତ୍ତମ ଶ୍ଳୋକ ବାର୍ତ୍ତୟା ଭଗବାନ କଥା ଯେତେବେଳେ ଶୁଣିଲି, ଗୃହୀତ ଚେତା ରାଜର୍ଷେ ଆଖ୍ୟାନ ଗଦିତ ବାନ୍, ମୁଁ ଆକର୍ଷିତ ହେଇକି ଆସିଲି ଭଗବାନଙ୍କ ପ୍ରତି, ଗୃହୀତ ଚେତା ରାଜର୍ଷେ। ତେଣୁ ନିଜକୁ ଧିକାର କରିଛନ୍ତି, ମୋର ମତିକୁ ଧିକ ବୋଲି କହିଛନ୍ତି। ମୁଁ ଏତେ କାଳ ସମୟ ମୋର ବୃଥା ନଷ୍ଟ କରିଦେଲି, ଏଭଳି ସୁନ୍ଦର ଭଗବାନ ଅଛନ୍ତି, ଏଭଳି ତାଙ୍କ ଲୀଳା ରହିଛି, ଏଭଳି ତାଙ୍କର ରୂପ ସବୁ ରହିଛି, ମୁଁ ସେ ଭଗବାନଙ୍କ ଆରାଧନା ନ କରି ଏ ବ୍ରହ୍ମଚିନ୍ତନରେ ମୋର ସମୟ ବୃଥା ନଷ୍ଟ ହୋଇଗଲା। ତେଣୁ ଏଇଟା କୁହାଯାଏ, ତେଣୁ ଯେତେବେଳେ ଏଇ ସୁଖଦେବ ଗୋସ୍ୱାମୀ ଏଇ ପରୀକ୍ଷିତ ଆଉ ଗୋଟିଏ ମଧ୍ୟ ଶ୍ଳୋକ ରହିଛନ୍ତି, ବରହା ପିଡ଼ଙ୍ଗ ନଟବର ବପୁ, ଭଗବାନଙ୍କର ରୂପ ବର୍ଣ୍ଣନା କରାଯାଇଛି ଦଶମ ସ୍କନ୍ଧ ଏକୋଇଶ ଅଧ୍ୟାୟରେ। ଏ ରୂପ ବର୍ଣ୍ଣନା, ଭଗବାନଙ୍କ ରୂପ, ସୁନ୍ଦର ରୂପ ରହିଛି। ତେଣୁ ମୋର ଗୋଟେ ସନ୍ଦେହ ଥିଲା ଯେ ସୁଖଦେବ ଗୋସ୍ୱାମୀ ଏଇ ଯେଉଁ ଶ୍ଳୋକଟି ଶୁଣିକରି ତ ଆସିଲେ, ପୁଣି ଏ ନିଜେ କେମିତି ଏକଥା କହୁଛନ୍ତି। ଥରେ ଶ୍ରୀମଦ ରାଧାକୃଷ୍ଣ ସ୍ୱାମୀ ମହାରାଜଙ୍କୁ ଏ ପ୍ରଶ୍ନଟି ପଚାରିଥିଲି କଟକରେ ଯେତେବେଳେ ଭାଗବତ ସପ୍ତାହ ହେଉଥିଲା। ତେଣୁ ମହାରାଜ କହିଥିଲେ ଯେ ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତ ସବୁ କଥା ରହିଛି। ବ୍ୟାସଦେବ ଯଦି ରଚନା କରିଛନ୍ତି, କିନ୍ତୁ ଲେଖା ହେଇନି ବ୍ୟାସ ଉବାଚ ବୋଲି, ଲେଖା ହେଇଛି ସୁଖ ଉବାଚ। ସୁଖଦେବ ଗୋସ୍ୱାମୀ ଯେତେବେଳେ ଗଙ୍ଗା ତଟରେ ପରୀକ୍ଷିତ ମହାରାଜଙ୍କୁ କହିବେ ଭାଗବତ, ସେଇ କଥା ଲେଖା ହେଇଯାଇଛି ସେଠି। ଭବିଷ୍ୟତରେ କହିବେ ବୋଲି ସେଟା ଲେଖିଦେଇଛନ୍ତି, ବ୍ୟାସଦେବ ରଚନା କରିଛନ୍ତି। ତେଣୁ ଯାହା ହଉ, ଏଭଳି ଯେଉଁମାନେ ବ୍ରହ୍ମଚିନ୍ତନରେ ରହିଛନ୍ତି, ସେମାନେ ଯେତେବେଳେ ତାଙ୍କର ଉନ୍ନତ ସ୍ତରରୁ ଗଲେ ମଧ୍ୟ ତାଙ୍କର ପତନ ହେଇଯାଏ। କିନ୍ତୁ ଏହିଭଳି ଅନେକ ଜଣ ବିତିଗଲା ପରେ ଜଣେ ଜ୍ଞାନୀ ବ୍ୟକ୍ତି ଯଦି ଜଣେ ଶୁଦ୍ଧ ଭକ୍ତଙ୍କର ସଙ୍ଗ କରେ, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କର ଭାଷ୍ୟ କଥା କହିଛନ୍ତି, ଜଣେ ଶୁଦ୍ଧ ଭକ୍ତଙ୍କର ସଙ୍ଗ କରେ, ତାହେଲେ ସେତେବେଳେ ସେ ଜାଣିବ ଭଗବାନ ଭକ୍ତ ଭକ୍ତି ସ୍ତରକୁ ଉନ୍ନୀତ ହେବ, ଏବଂ ସେତେବେଳେ ସେ ଜାଣିବ ବାସୁଦେବ ସର୍ବମିତି, ବାସୁଦେବ ହେଉଛନ୍ତି ସବୁକିଛିର ମୂଳ। ତେଣୁ ତାକୁ ମହାତ୍ମା କୁହାଯିବ। ସ ମହାତ୍ମା ସୁଦୁର୍ଲଭ, ସେଭଳି ମହାତ୍ମା ହେଉଛି ବହୁତ ଦୁର୍ଲଭ। ଏଭଳି ମହାତ୍ମାମାନଙ୍କର ସଂଜ୍ଞା ସବୁ ବର୍ଣ୍ଣନା କରାଯାଇଛି। ତେଣୁ ମହାତ୍ମାମାନଙ୍କର ଯେଉଁ ଲକ୍ଷଣ ହେଉଛି, ମୁଖ୍ୟ ଲକ୍ଷଣ କ'ଣ ନା, ସତତଂ କୀର୍ତ୍ତୟନ୍ତୋ ମାଂ ଯତନ୍ତଶ୍ଚ ଦୃଢ଼ବ୍ରତା ନମସ୍ୟନ୍ତଶ୍ଚ ମାଂ ଭକ୍ତ୍ୟା ନିତ୍ୟ ଯୁକ୍ତା ଉପାସତେ। ସତତଂ କୀର୍ତ୍ତୟନ୍ତୋ, ସବୁବେଳେ ସେ କୀର୍ତ୍ତନ କରିବେ। ସତତଂ କୀର୍ତ୍ତୟନ୍ତୋ ମାଂ ଯତନ୍ତଶ୍ଚ ଦୃଢ଼ବ୍ରତା, ଏଇ ଦୃଢ଼ ଭାବରେ ଏହିଭଳି ଭାବରେ ଯତ୍ନ କରିବେ, ସେ ଭଗବାନଙ୍କର କୀର୍ତ୍ତନ କରୁଥିବେ। ସତତଂ କୀର୍ତ୍ତୟନ୍ତୋ ମାଂ ଯତନ୍ତଶ୍ଚ ଦୃଢ଼ବ୍ରତା, ଏବଂ ନମସ୍ୟନ୍ତଶ୍ଚ ମାଂ ଭକ୍ତ୍ୟା, ଭକ୍ତିର ସହିତ ମୋତେ ପ୍ରଣାମ କରି ନିତ୍ୟ ଯୁକ୍ତ ଉପାସ, ସବୁବେଳେ ପାଇଁ ସେମାନେ ଭଗବାନଙ୍କର ଉପଯୁକ୍ତ ଉପାସ ଅଟେ। 24 ଆୱାର୍ସ ବଦ୍ଧ ଜୀବ ଏବଂ ମୁକ୍ତ ଜୀବ ଭିତରେ ତଫାତ୍ ହେଉଛି ଏଇଟା। ଜଣେ ବଦ୍ଧ ଜୀବ ସେ 24 ଆୱାର୍ସ ଏଇ ଭୌତିକ ଜଗତ ତ୍ରିଗୁଣ ଭିତରେ ରହି ଭୌତିକ ଚିନ୍ତନରେ ରହିଛି, ସକାଳୁ ଉଠିବାଠୁ ଆରମ୍ଭ କରି ସୁଖଦେବ ଗୋସ୍ୱାମୀ ସେ କଥା କହୁଛନ୍ତି। ସମସ୍ତେ ବଦ୍ଧ ଜୀବ, ପରୀକ୍ଷିତ ମହାରାଜ ଯଦି ପ୍ରଶ୍ନ ପଚାରିଲେ, ଇଏ ପ୍ରଥମ ଏଇ ସୁଖଦେବ ଗୋସ୍ୱାମୀ ପ୍ରଶ୍ନରେ ଏତେ ଅଭିଭୂତ ହେଇଗଲେ, ସେ ଆଉ ଭଗବାନଙ୍କର ମଙ୍ଗଳାଚରଣ ନକରି ସିଧାସଳଖ ପ୍ରଶ୍ନର ଉତ୍ତର ଦେଇଦେଲେ ପରୀକ୍ଷିତଙ୍କର। ଶତକଡ଼ା 99 ଭାଗ ଲୋକ ବଦ୍ଧ ଜୀବ ସ୍ତରରେ ଅଛନ୍ତି। ସେମାନେ କ'ଣ ନା, ସ୍ୱତବ୍ୟାଧିନୀ ରାଜେନ୍ଦ୍ର नृणानि सन्ति सहस्रशः अपश्यतात्मतत्त्वं गृहेषु गुरुमेदिना निद्रया यदि नक्तं व्यवायेन च वा वय दिवाचर्तहराजन् कुटुम्बभरणेन वा देहाभुत्यकर्त्रादिषु आत्मसैनिषु असत्सु अपि तेषां प्रमत्तविधनं पश्यन्नपि न पश्यति बद्धजीव सबळे 24 घंटा सकाळ उठी बेड डी आरंभ करी समाज लिखी समाज पढ़ी करी रात्रि सोया पर्यंत एवं सोइला मध्ये निद्रे मध्ये सबळे भौतिक चिंता रे सम मग्न रही सन्ति से माने भावते ए माने सब मोर सैन्य देह पत्य कलत्रा आदि सु आत्म सैन्य ए माने सब हमर सैन्य मोर शरीर मत रक्षा करिवो मोर पुत्र स्त्री माने मान मत रक्षा करिवे आपश्यत आत्मतत्व आत्मतत्व विषय चिंता नहीं ये बद्ध जीव कि मुक्त जीव सब भगवान को चिंतन सका उठा तो आरंभ कर आचार्य सिद्ध स्वामी आचार्य कहते ये दात बस आरंभ कर सबकि शयन पर्यटन सबकि भगवान भक्ति में जाऊँ कारण भगवान सेवार से निजुक्त रही सब चिंता कर भगवान सेवा तेणु ये भाव बहुत उदाहरण रही उन्नत भक्त सब लक्षण तेणु ये हूँ महात्मा लक्षण ये प्रहलाद महाराज सब स्तर से महात्मा से एवं सभी महाभागवत महात्मा महान भव महता महिष्ट ये विशेषण सब दि जाए महता महान भाव प्रहलाद महाराज कहते तीनोटी स्तर रही व्यक्ति युग में उन्नति करोटी स्तर रही गोटे स्थायी भाव गोटे अनुभाव आ गोटे महाभाव चैतन्य चरितामृत मतलब कहुई जो आम भक्ति करूचे ये हूँ आरंभ हो भक्तिर स्तर आरंभ हो आदो श्रद्धा आमर किसी श्रद्धा रही किसी विश्वास रही तीन प्रकार श्रद्धा विषय भगवदगीतार सप्तम श्रद्धार भगवान कहते तेणु जो मैंने भगवान प्रति श्रद्धा करगवान भक्त प्रति श्रद्धा करते आस्ते आस्ते से साधु संघ कहते आदो श्रद्धा तथा साधु संघ साधु संघ कले कौन हम ना भजन क्रिया हरे कृष्णा 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 हरे 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 राम 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 हरे साधु श्रद्धा तो साधु संघ तो भजन क्रिया तो जो अनर्थ निवृत्ति आम कहीं भगवान भक्त हो पारने भगवान भक्ति करूने ब्रह्म जिज्ञासा करूने कहीं आम हृदय बहुत प्रकार अनर्थ रही चारि प्रकार अनर्थ विषय कह चारि प्रकार अनर्थ असतृष्णा हृदय दौर्बल्य अपराध विभिन्न प्रकार अपराध एवं तत्वभ्रम ये जो विभिन्न प्रकार अनर्थ रही जो आम भगवान को शरण जाऊने वा भगवान को भजन करूने कितु जो भजन करवा आस्ते आस्ते से अनर्थ निवृत्ति हम जी अनर्थ निवृत्ति होती आम भक्ति मार्ग में अग्रसर हो प्रथम पात हो निष्ठा निष्ठा आसव तेणु निष्ठा विषय मत पचार अर्जुन पचार तेषा निष्ठा तुका कृष्ण सत्य महावरजस्तम ये निष्ठा स्तर हूँ भक्तिर आरंभ है निष्ठा तापर आसव रुचि रुचि को वर्णना कर जो भी भाव में जड़े जंडिस रोगी मीठाटा तक पिता भाया लगे किंतु आस्ते आस्ते सी जो आखुरस सेवन कर चलो आस्ते आस्ते तार जो जंडिस रोग भल हो सी आखुरसटा पिता न लगे मीठा लगे से भाया भगवान कथा पिता लगुच भगवान सेवा पिता लगुच भल लगुना किंतु आम जो भक्ति मार्ग अग्रसर हवा से आम रुचि प्राप्त हवा टेस्ट प्राप्त हवा ये द्वितीय स्तर निष्ठा ताको रुचि आ गोटे स्तर आस आसक्ति स्तर भौतिक जगत जो मान सब आसक्ति रही जमी विश्वास विशेषकर निशा द्रव्य सेवन प्रति जो आसक्ति रही छाड़ पार ना से भाव में भगवान प्रति आसक्ति आसव भगवान भक्त प्रति आसक्ति आसव तेणु ये आसक्ति आउ टे उन्नत स्तर तेणु आहरी तार उन्नत स्तर हूँ भाव निष्ठा रुचि आसक्ति भाव भावस्तर भावस्तर में ये कहुच्छी भाव कथ आठ अनुभाव स्थायी भाव महाभाव विभिन्न प्रकार भाव रही ତେଣୁ ବିଶେଷ ଭାବରେ ଭାବ ସ୍ତରକୁ କୁହାଯାଉଛି ଏ ଯେଉଁ ସମ୍ବନ୍ଧ ସମ୍ବନ୍ଧ ଜ୍ଞାନ ଆମେ ପ୍ରାପ୍ତ ହେବା ଭଗବାନଙ୍କ ସହିତ ଯେଉଁ ସମ୍ବନ୍ଧ ରହିଛି ଆମେ ତାକୁ ଭୁଲି ଯାଇଛେ। ତେଣୁ ସେ ସ୍ତରକୁ ଗଲେ ଭାବ ସ୍ତରକୁ ଗଲେ ଭଗବାନଙ୍କ ସହିତ ଯେଉଁ ସମ୍ବନ୍ଧ ରହିଛି ଶାନ୍ତ ଭାବ ଦାସ୍ୟ ଭାବ ସଖ୍ୟ ଭାବ ବାତ୍ସଲ୍ୟ ଭାବ ମାଧୁର୍ଯ୍ୟ ଭାବ ଏ ଗୋଟିଏ ନିର୍ଦ୍ଦିଷ୍ଟ ସମ୍ବନ୍ଧ ଆମ ଭଗବାନଙ୍କ ସହିତ ରହିଛି ସେ ସମ୍ବନ୍ଧ ଜ୍ଞାନ ଆମେ ପ୍ରାପ୍ତ ହେବା। ଏ ବେଦର ତିନୋଟି ତତ୍ତ୍ୱ ଯେଉଁ ରହିଛି ଇଏ ହେଉଛି ଗୋଟିଏ ତତ୍ତ୍ୱ ସମ୍ବନ୍ଧ ଜ୍ଞାନ। ତେଣୁ ଏଇ ଭାବରେ ଯେତେବେଳେ ଭଗବାନ ସହ ଯୁକ୍ତ ହେଇ ଭଗବାନଙ୍କ ଭଜନ କରିବେ ସେତେବେଳେ ପ୍ରେମ ଆସିବ। ତେଣୁ ପ୍ରେମର ଆହୁରି ଉର୍ଦ୍ଧ୍ୱ ସ୍ତର ସବୁ ରହିଛି ସ୍ନେହ ମାନ ପ୍ରଣୟ ରାଗ ଅନୁରାଗ ଭାବ ମହାଭାବ। ମହାଭାବ ହେଉଛି ପ୍ରଭୁପାଦ ମହାରାଜ କହୁଛନ୍ତି ଇଏ ହେଉଛି ଭଗବାନଙ୍କର ରାଧିନୀ ଶକ୍ତିରେ ଦେଖାଯାଏ ରାଧାରାଣୀଙ୍କର ସେ ମହାଭାବ ରହିଛି। ଭାଗବତ ଦଶମ ସ୍କନ୍ଧ 47 ଅଧ୍ୟାୟରେ ସେ ମହାଭାବ ସ୍ତର ବିଷୟରେ ବର୍ଣ୍ଣନା କରାଯାଇଛି। ପାଗଳ ଭଳି ସେ ସବୁ କଥା କହୁଛନ୍ତି ଭ୍ରମରକୁ ଦେଖିକି ସେ ଭାବୁଛନ୍ତି ଇଏ ଭଗବାନଙ୍କର ଦୂତ। ଉଦ୍ଧବ ସେଠି ଅଛନ୍ତି ସେ ଦେଖୁନାହାନ୍ତି ତାଙ୍କୁ ଭ୍ରମରକୁ ଦୂତ ବୋଲି ଭାବିକି କଥା କହୁଛନ୍ତି। ସେସବୁ ମହାଭାବର କଥା ସବୁ ରହିଛି ବର୍ଣ୍ଣନା କରାଯାଇଛି। ତେଣୁ ଜଗନ୍ନାଥଙ୍କର ଏ ଯେଉଁ ରୂପ ଇଏ ହେଉଛି ମହାଭାବ ପ୍ରକାଶ ବୋଲି କୁହାଯାଇଛି। ମହାଭାବ ପ୍ରକାଶ ରାଧାରାଣୀଙ୍କ ବିରହରେ ଏଇ ମହାଭାବ ପ୍ରକାଶ ହେଇଛି ଭଗବାନ ଜଗନ୍ନାଥଙ୍କର ଏବଂ ମହାପ୍ରଭୁ ମଧ୍ୟ ସେଇ ମହାଭାବରେ ଭାବିତ ହେଇକିରି ତାଙ୍କର ସେ ଆସ୍ୱାଦନ କରୁଥିଲେ ଏ ବହୁତ କଥା ରହିଛି। ତେଣୁ ଯାହା ହଉ ଏସବୁ ବିଭିନ୍ନ ସ୍ତର ରହିଛି ସ୍ଥାୟୀ ଭାବ ଇତ୍ୟାଦି ବିଭିନ୍ନ ପ୍ରକାର ଭାବ ସବୁ ରହିଛି। ଆମେ ତ ସବୁଠାରୁ ନିମ୍ନ ସ୍ତରରେ ଅଛେ ଯାହା ଯେତିକି ଶୁଣିଛେ ସେ ଅନୁସାରେ ଆମେ କଥା କହୁଛେ। ତେଣୁ ପ୍ରହ୍ଲାଦ ହେଉଛନ୍ତି ସେହି ସ୍ତରର ମହାନୁଭାବ ମହତା ମହିଷ୍ଟ ଯେତେ ମହାନୁଭାବ ଅଛନ୍ତି ତାଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ପ୍ରହ୍ଲାଦ ମହାରାଜ ଏତେ ଉନ୍ନତ ସ୍ତରର ପ୍ରହ୍ଲାଦ। ତେଣୁ ପ୍ରବୃତ ଭକ୍ତି ଅନୁଭାବିତ ସହେ ଭକ୍ତିରେ ବହୁତ ଉନ୍ନତି କରିଛନ୍ତି ସେ। ତେଣୁ ତାଙ୍କର ଆଶୟରେ ତାଙ୍କ ଚିତ୍ତରେ ତାଙ୍କର ମନରେ ସବୁବେଳେ ସେ ଭଗବାନଙ୍କୁ ଚିନ୍ତନ କରୁଥିଲେ। ଭକ୍ତିର ଯେଉଁଛନ୍ତି ଯେଉଁ ଭକ୍ତିର ସଂଜ୍ଞା ସେ ଦେଇଛନ୍ତି ଭାଗବତ 7 ସ୍କନ୍ଧ 5 ଅଧ୍ୟାୟରେ ସେ କଥା କହିବେ ଶ୍ରବଣଂ କୀର୍ତ୍ତନଂ ବିଷ୍ଣୁ ସ୍ମରଣଂ ପାଦ ସେବନଂ ଅର୍ଚ୍ଚନଂ ବନ୍ଦନଂ ଦାସ୍ୟ ସଖ୍ୟ ଆତ୍ମନିବେଦନଂ ଇତି ପୁଂସା ଅର୍ପିତ ବିଷ୍ଣୁ ଭକ୍ତିଶ୍ଚେ ନବଲକ୍ଷଣା କ୍ରିୟତେ ଭଗବତୀ ଅଧା ତନ୍ମନି ଅଧିତମ ଉତ୍ତମମ୍। ଇଏ ହେଉଛି ଶ୍ରେଷ୍ଠ ଶିକ୍ଷା। ଯେତେବେଳେ ହିରଣ୍ୟକଶିପୁ ପଚାରିଲେ ଦ୍ୱିତୀୟ ଥର ପାଇଁ ସେତେବେଳେ ସେ କଥା କହିଥିଲେ। ପ୍ରଥମ ଥର ପାଇଁ କହିଥିଲେ ଯେ ତୁମେ ବଣକୁ ଯାଇକି ଭଗବାନଙ୍କ ହରିଙ୍କର ଆରାଧନା କର। ସେଥିରେ ହିରଣ୍ୟକଶିପୁ କ୍ରୋଧ ହେଇ ତାଙ୍କ ଗୁରୁଙ୍କୁ ବହୁତ ବହୁତ ଗାଳି ଦେଲେ। ତାପରେ ତାଙ୍କର ଗୁରୁ ଯେଉଁ ଷଣ୍ଢୈବ ଅମର୍କ ପୁଣି ତାଙ୍କୁ ଶିକ୍ଷା ଦେଲା ପରେ ପ୍ରହ୍ଲାଦ ମଧ୍ୟ ପୁଣି ପଚାରିଲେ ଦ୍ୱିତୀୟ ଥର ପାଇଁ କ'ଣ ଶ୍ରେଷ୍ଠ ଶିକ୍ଷା ତାହେଲେ କଲ ବର୍ତ୍ତମାନ ନା ଇଏ ଶ୍ରେଷ୍ଠ ଶିକ୍ଷା ଭଗବାନଙ୍କ ଶ୍ରବଣ କୀର୍ତ୍ତନ ବିଷ୍ଣୁ ସ୍ମରଣ ସେ ସବୁବେଳେ ସ୍ମରଣ କରୁଥିଲେ। ପ୍ରହ୍ଲାଦ ହେଉଛନ୍ତି ସ୍ମରଣର ଆଚାର୍ଯ୍ୟ ସବୁବେଳେ ସ୍ମରଣ କରୁଥିଲେ। ତେଣୁ ପ୍ରବୃତ ଭକ୍ତିଆ ହି ଅନୁଭାବିତା ସହେ ଖାଇଲା ବେଳେ ଭଗବାନଙ୍କୁ ଚିନ୍ତନ କରୁଥିଲେ ଶୋଇଲା ବେଳେ ଭଗବାନ ଚିନ୍ତନ କରୁଥିଲେ ସବୁବେଳେ ଭଗବାନଙ୍କୁ ଚିନ୍ତନ କରୁଛନ୍ତି। ଏ ଛୋଟ ପିଲାବେଳେ ସପ୍ତମ ସ୍କନ୍ଧ ଯେତେବେଳେ ତାଙ୍କ ବିଷୟରେ ଆସିବ ପଞ୍ଚମ ଅଧ୍ୟାୟରେ ତାଙ୍କ ବିଷୟରେ ଆସିବ ସେ କଥା କୁହାଯାଇଛି। ଛୋଟ ପିଲାବେଳେ ତ ସବୁବେଳେ ସେ ସେଭଳିଆ ରହିଥିଲେ। କୌଣସି କ୍ରୀଡ଼ା ପିଲାମାନେ ମାନେ ଖେଳିବା ପ୍ରତି ଆସକ୍ତି କିନ୍ତୁ ତାଙ୍କର କୌଣସି କ୍ରୀଡ଼ାମାନଙ୍କ ନଥାଏ ଖେଳିବା ପ୍ରତି ତାଙ୍କର ଆସକ୍ତି ନଥାଏ ସେ ତ ସବୁବେଳେ ଭଗବାନ ଚିନ୍ତାରେ ରହୁଛନ୍ତି ସ୍ମରଣ କରୁଛନ୍ତି ଭଗବାନଙ୍କର। ତେଣୁ ନିବେଶ ବୈକୁଣ୍ଠ ଇୟମ୍ ଇମମ୍ ବିହାସ୍ୟତି ତେଣୁ ଇମମ୍ ଏ ଶରୀର ଯେତେବେଳେ ତ୍ୟାଗ କରିବେ ସେତେବେଳେ ସେ ବୈକୁଣ୍ଠ ଲୋକକୁ ଯିବେ ଭଗବତ ଧାମକୁ ଯିବେ। ଯଦିଓ ଏପର୍ଯ୍ୟନ୍ତ ସେ ଯାଇନାହାନ୍ତି ବର୍ତ୍ତମାନ ଅଛନ୍ତି ସେ କାରଣ ବର୍ତ୍ତମାନ ଯେଉଁ ତାଙ୍କର ପୌତ୍ର ବଳି ବଳିଙ୍କ ସହିତ ସେ ଅଛନ୍ତି ସୁତର ଲୋକରେ ଅଛନ୍ତି ତାଙ୍କର ସେ ଗୋଟିଏ ମନୁ ପର୍ଯ୍ୟନ୍ତ ସେ ଜୀବନ ଧାରଣ କରିବେ। ଏ ବର୍ତ୍ତମାନ ସପ୍ତମମାନଙ୍କର ଚାଲିଛି ସମୟ ଚାଲିଛି ସପ୍ତମମାନଙ୍କର 28 ଦ୍ୱାପର ଗଲା ଆହୁରି ରହିଛି 71 ଜୀବଯୁଗ ଗଲା ପରେ ଏ ସପ୍ତମମାନଙ୍କର ସମୟ ଯିବ। ଅଷ୍ଟମମାନଙ୍କ ସମୟରେ ବଳି ମହାରାଜ ପୁଣି ରାଜା ହେବେ ଇନ୍ଦ୍ର ହେବେ। ତେଣୁ ସେଇ ଗୋଟିଏ ମନ ପରେ ସେ ପ୍ରହ୍ଲାଦ ଭଗବତ ଧାମକୁ ଯିବେ ବର୍ତ୍ତମାନ ସେ ଅଛନ୍ତି କିନ୍ତୁ ଭବିଷ୍ୟତ କଥା କହିଦେଇଛନ୍ତି କଶ୍ୟପ ମୁନି କହିଦେଇଛନ୍ତି ତାଙ୍କର ପିତା। तेणु आम कथा विश्राम देवा। जय श्रीमद्भागवतम की जय श्री गोपाल महाराज की जय श्री गुरुदेव की आनंद कोटि वैष्णव वृंद की जय गोपानंदी जय श्री गोपाल। प्रभु